ଧନ୍ୟବାଦ ଭକ୍ତବୃନ୍ଦ। ଏ ଗୀତର କଥା ହେଲା ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ଛାଡ଼ି ନବଦିନ ଯାତ୍ରା କରିବା ପାଇଁ ଯାଇଛନ୍ତି ଗୁଣ୍ଡିଚା ମନ୍ଦିରକୁ। ନଅ ଦିନ ପରେ ବଡ଼ପଣ୍ଡା ଯାଇ କହୁଛନ୍ତି ମହାପ୍ରଭୁ ପୋଡ଼ ପିଠା ଖିଆ ପ୍ରଭୁ ସେତିକି ଥାଉ, ଭକ୍ତମାନଙ୍କ ପ୍ରୀତିର ଟିକେ ଇତି ପଡ଼ୁ ମହାପ୍ରଭୁ, ପ୍ରୀତିରେ ଇତି ହେଉ ଜଗନ୍ନାଥ ପ୍ରୀତିରେ ଇତି ହେଉ, ପୋଡ଼ ପିଠା ଖିଆ ପ୍ରଭୁ ସେତିକି ଥାଉ।
ପ୍ରୀତିରେ ଇତି ହେଉ ହେ ମହାବାହୁ, ପ୍ରୀତିରେ ଇତି ହେଉ ପୋଡ଼ ପିଠା ଖିଆ ପ୍ରଭୁ ହେ ପ୍ରୀତିରେ ଇତି ହେଉ।